ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଗଲାକାଲି କୃତ୍ରିମ ବୁଦ୍ଧିମତାର ସଠିକ୍ ବ୍ୟବହାର, ଭାରତର ଏଆଇ ଅଭିଯାନ, ଚାଷବାସ ସହିତ ଡିଜିଟାଲ୍ ଠକେଇ ବାବଦେ ଆଲୋଚନା କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୁନ୍ଦରଗଡ଼ ଜିଲ୍ଲା ରତନପୁରର ଯୁବ ଚାଷୀ ହିରୋଦ ପଟେଲଙ୍କର ଚାଷ କାମର ବହୁତ ପ୍ରଶଂସା କରିଛନ୍। ହିରୋଦ ଜମିର ଉଚିତ ବ୍ୟବହାର କରିକି ପାନୀର ସୁରକ୍ଷା ଆଉ ଅୟତ୍କା କମାନୀର ସମ୍ଭାବନାକେ ସାକାର କରିକି ସମକ ଲାଗି ଗୋଟେ ଉଦାହରଣ ସାଜିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଚାଷୀମାନେ ତାଙ୍କର ଏହି ଚେଷ୍ଟାକେ ଅପନାବାର ସହିତ ତାଙ୍କର ଫାର୍ମ ହାଉସ୍ ବୁଲି ଦେଖବାରକେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ମିଶନ ଶକ୍ତି ଭବନର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତା ଥି ଗଲାକାଲି ମିଶନ ଶକ୍ତି ବିଭାଗ ଆଉ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବିଭାଗର ସବୁ ଶାଖାର କାମକାଜ ଆଉ ଜିଲ୍ଲା ଭିତ୍ତିକ ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଚଳିତ ଆର୍ଥିକ ବର୍ଷର ସଫଳତା, ଭିନ୍ ଭିନ୍ ଯୋଜନାର ଅଗ୍ରଗତି, ବ୍ୟାଙ୍କ ଋଣ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗପତି କରିବା ସହିତ ସେମାନଙ୍କର କମାନୀ ବଢ଼ାବାର ଲାଗି ନିଆଯାଉଥିବା ପଦକ୍ଷେପମାନଙ୍କର ସମୀକ୍ଷା କରିଛନ୍। ମହିଳାମାନଙ୍କୁ ଉଦ୍ୟୋଗୀ କରବାର ସହିତ ଆହୁରି ଅୟତ୍କା ଲକ୍ଷ୍ୟପତି ଦିଦି ଆଉ ମହାଲକ୍ଷ୍ୟପତି ଦିଦି ବନାବାରକେ ସରକାର ଜୋର୍ ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଉଚ୍ଚଶିକ୍ଷା ବିଭାଗ ତରଫୁ ଆମ ଗୌରବ ଆମ କଲେଜ ଯୋଜନାଥି ରାଜ୍ୟର ଗୋଟେ ବିଶ୍ୱବିଦ୍ୟାଳୟ ଆଉ 11 ମହାବିଦ୍ୟାଳୟର ବିକାଶ ଲାଗି 1,73,00,000 ଟଙ୍କା ମଞ୍ଜୁର କରାଯାଇଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଆଉ ଶିକ୍ଷା ପ୍ରକଳ୍ପମାନଙ୍କର ବିକାଶ ଲାଗି ଏହି ସାହାଯ୍ୟ ଟଙ୍କା ଖର୍ଚ୍ଚ କରାଯିବ। ଶିକ୍ଷାନୁଷ୍ଠାନମାନଙ୍କର ସାମଗ୍ରିକ ବିକାଶ ସାଙ୍ଗେ ପାଠାଗାର, କ୍ରୀଡ଼ା ଆଉ ଏକାଡେମୀ କୋଠା ତିଆର, ୱାଇଫାଇ ସୁବିଧା, ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବାର ଦିଗେ ଏହି ଟଙ୍କା ବ୍ୟବହାର କରାଯିବ। କଟକ ରେଭେନ୍ସା ମହାବିଦ୍ୟାଳୟ ସହିତ ସମ୍ବଲପୁର ଜିଲ୍ଲାର ନାକ୍ଟିଦେଓଲ ଡିଗ୍ରୀ କଲେଜ, ବଲାଙ୍ଗୀର ଜିଲ୍ଲାର ଆଗଲପୁର ଡିଗ୍ରୀ କଲେଜ, ବରଗଡ଼ ଜିଲ୍ଲାର ବିଜେପୁର ଡିଗ୍ରୀ କଲେଜ, ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ, ଝାରସୁଗୁଡ଼ା ଜିଲ୍ଲା ମହିମା ଡିଗ୍ରୀ କଲେଜ, ସୁନ୍ଦରଗଡ଼ ଜିଲ୍ଲାର ଯଶୋଦା ବିଷ୍ଣୁ କଲେଜ ଏଥି ସାମିଲ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱର ଏମ୍ସର ଯକୃତ ପ୍ରତ୍ୟାରୋପଣ କେନ୍ଦ୍ର ଆଉ ରୋବୋଟିକ୍ ଅସ୍ତ୍ରୋପଚାର ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଏହି ଦୁଇ ବ୍ୟବସ୍ଥାର ପ୍ରଚଳନ ଉତ୍ତର ଭୁବନେଶ୍ୱର ଏମ୍ସର ସ୍ୱାସ୍ଥ୍ୟ ସେବା ଆହୁରି ବରକସ ହୋଇପାରିବ ବୋଲି ଆଶ କରାଯାଉଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025-26 ଅଧୀନତି ସବୁ ପୁରସ୍କାର ଲାଗି ଆବେଦନ ସମୟ ଆଇବା 28 ବଢ଼ାଯାଇଛି। ଯୋଗ୍ୟ ଆବେଦନକାରୀମାନେ ଇତର ୱେବ୍ସାଇଟ୍ www.msp.odisha.gov.in ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ଲାଗି ଆବେଦନଟି କୋହଳ କରାଯାଇଛି। ଭୁବନେଶ୍ୱରରେ ହୋଇଥିବା ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ଭାରତ ନେତ୍ର କାର୍ଯ୍ୟକ୍ରମ ଜରିଏ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଦଲ ଗଲାକାଲି ପହିଲା କ୍ଷେପ୍ତି ତାଲିମ ନେବାରକେ ଜାପାନ ଯାଇଛନ୍। ଏହି ଛାତ୍ରଛାତ୍ରୀମାନେ ଜାପାନର ସବୁନୁ ବଡ଼ ବ୍ୟାଙ୍କ ଏମ୍ୟୁଏଫ୍ଜି ତରଫୁ ହେବାରକେ ଥିବା 15-ଦିନିଆ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସେନ ଅନୁସନ୍ଧାନ କରିବେ। ଜାପାନର ଫିନ୍ଟେକ୍ ଆଉ ଇନ୍ସ୍ୟୁରଟେକ୍ ପରିବେଶ ବାବଦେ ଅଧ୍ୟୟନ କରିବା ସହିତ ଟୋକିଓନୁ ଥିବା ଭାରତୀୟ ଦୂତାବାସ ପରିଦର୍ଶନ କରିବେ। ଅଭିଯାନଟି ଖେପ୍ ଖେପ୍ କରି 7,000 ଅୟତ୍କା ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସୂଚନା ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାଇବର ଅପରାଧ ରୋକବାର ଲାଗି ଓଡ଼ିଶା ପୁଲିସ୍ ତରଫୁ ମୂଲ ହୋଇଥିବା ଅପରେସନ୍ ସାଇବର କବଚଟି ଏପ୍ତକ ସାରା ରାଜ୍ୟ 3,625 ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ମାମଲାଟି 187 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 1,075 ଜଣ ସନ୍ଦିଗ୍ଧ ଆଉ ଏକାଉଣ୍ଟଧାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ଆଇବା 3 ଫଗୁନ ପୁନି ଦିନ ଚନ୍ଦ୍ରଗ୍ରହଣ ହେବା ସୂର୍ଯ୍ୟାସ୍ତ ହେବାର ଆଘନୁ 3:20:17 ଥି ଗ୍ରହଣ ସ୍ପର୍ଶ କରିକି ବେଲବୁଡ଼ 6:47 ଥି ସର୍ବମୁଖ୍ୟ ହେବା। ଫଗୁନ ପୁନି ଦିନ ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ଖାସ ନୀତିକାନ୍ତି ଥିବାନୁ ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ନୀତି ନିର୍ଘଣ୍ଟ ତିଆର କରାଯାଇଛି। ବେଲପାହାଡ଼ ବନାଞ୍ଚଳ ତରଫୁ ଜଙ୍ଗଲ ନିଆଁ ଆୟତ କରବାର ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବେଲପାହାଡ଼ ବନାଞ୍ଚଳ ଅଧିକାରୀ ପ୍ରଦୀପ ନାୟକଙ୍କ ଦେଖରେଖି କଦମଡିହି ଆଉ ଭିକମ୍ପାଲି ସେକ୍ସନର ସଞ୍ଚାର କଳା ଜରିଏ ଲୁକୁ ଜଙ୍ଗଲ ନିଆଁକେ ଆୟତ କରବାର ଲାଗି ସଚେତନ କରାଯାଇଥିଲା। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ର 75 ରାଜ୍ୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ 2026 ଗଲାକାଲି ମୂଲ ହୋଇଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳର ଶୁଭାରମ୍ଭ କରିଥିଲେ। ଚାମ୍ପିୟନ୍ସିପ୍ଟି ରାଜ୍ୟର ଭିନ୍ ଭିନ୍ ରେଞ୍ଜ ଆଉ ବାଟାଲିୟନ୍ରୁ 14 ପୁଲିସ୍ ଟିମ୍ ସହିତ 320 ଜଣ ଖେଳାଳି ଯୋଗ ଦେଇଛନ୍। ପହିଲା ଦିନେ ଗଲାକାଲି 14 ମ୍ୟାଚ୍ ଖେଳାଯାଇଥିଲା। ପ୍ରତିଯୋଗିତା ଆଇବା 14 ତକ ଚାଲ୍ବା। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏହାଦେ ଫଟିକ ଭାବେ ଜଣାପଡୁଛି। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇପାରେ। ଏବେ 24 ଭିତରେ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉତ୍ତର ପୂର୍ବ ଦିଗ୍କେ ମୁହିଁପାରେ। ଏତାର ପ୍ରଭାବଟି ଏବେ ଆଜ ରାଜ୍ୟର କେତେଟା ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।